ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଡାଏଲର ହପ୍ତିକିଆ ଷ୍ଟକ୍ ଘୋଷଣା କରିବାର ଲାଗି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ବନ୍ଦର ଡାଲି ଶିଳ୍ପ କେନ୍ଦ୍ର ନଥିବାର ଗୋଦାମମାନଙ୍କୁ ଷ୍ଟକ୍ ସମୟା ସମୟଥି ଯାଞ୍ଚ କରାଯିବା ଆର୍ ଷ୍ଟକ୍ ସୂଚନା ପୋର୍ଟାଲ୍ଥି ମିଛ ସୂଚନା ଦେଉଥିବା ଷ୍ଟକ୍ ହୋଲ୍ଡିଂ ସଂସ୍ଥାମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ବୋଲି କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ତରଫରୁ କୁହାଯାଇଛି। ବେଆଇନ ଭାବେ ଡାଏଲ ଠୁଲେଇ କରି ରଖବାର ଆର୍ କଳା ବଜାରକେ ରୋକବାର ଲାଗି ପ୍ରମୁଖ ବନ୍ଦର ଆର୍ ଡାଲି ଶିଳ୍ପ କେନ୍ଦ୍ରର ଗୋଦାମମାନଙ୍କୁ ଷ୍ଟକ୍ ସମୟା ସମୟଥି ଯାଞ୍ଚ କରାଯିବାର ଲାଗି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଖାଉଟି ବ୍ୟାପାର ବିଭାଗ ତରଫରୁ କୁହାଯାଇଛି। ରାହାଡ଼ି ବିରି ଚନା ମୁସରି ଆର୍ ମୁଗ ଡାଏଲ ସାଙ୍ଗେ ବାହାରୁ ଆମଦାନୀ ହୋଇଥିବା ହଲଦିଆ ମଟରର ଷ୍ଟକ୍ ଉପରେ ନଜର ରଖବାରକେ ବୈଠକଟି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକେ ନିର୍ଦ୍ଦେଶ ଦିଆଯାଇଛି। ରାଇଜେ ଆଜ୍ ଇସ୍ଲାମ ଧର୍ମାବଲମ୍ବୀମାନଙ୍କର ପବିତ୍ର ଇଦ୍ ଉଲ୍ ଫିତର ପରବ ପାଳନ କରାଯାଉଛି। ଇସ୍ଲାମ ଧର୍ମକେ ମାନୁଥିବାର ମୁସଲମାନ ଭାଇ ବହେନମାନେ ଗଲା ମାର୍ଚ୍ଚ ମାସର 12 ତାରିଖନୁ ଧର୍ମ ମାସ ରମଜାନ ମାସ ମନାଉଥିଲେ ଆର୍ ରୋଜା ସୂର୍ଯ୍ୟୋଦୟନୁ ସୂର୍ଯ୍ୟାସ୍ତ ତକ୍ ଉପାସ ରଖୁଥିଲେ। ରମଜାନ ମାସ ସବୁଦିନର ବାଗିର ଦିନକୁ 5 ଥର ନମାଜ ପଢ଼ାଯିବାର ସାଙ୍ଗେ ତରାବି ନମାଜ ଭିଲ୍ ପଢ଼ାଯାଏସି। ଇ ମାସ ଗରିବମାନଙ୍କୁ ଦାନ ଧର୍ମ ଭିଲ୍ କରାଯାଏସି। ଗଲା 30 ଦିନ ଧରିକରି ଚାଲିଥିବାର ଇ ଧର୍ମ ମାସର ଆଜ୍ ଇଦ୍ ଉଲ୍ ଫିତର ଇଦ୍ ସାଙ୍ଗେ ଶେଷ ହେବା ମୁସଲମାନ ଭାଇ ବହେନମାନଙ୍କ ଲାଗି ଆଜି ଗୋଟିଏ ଆନନ୍ଦର ପରବ ଆଏ। ଆଜିର ଦିନେ ଇଦ୍ ମୁବାରକ କହିକରି ପରସ୍ପରକେ ଅଭିନନ୍ଦନ ଜନାସନ୍। ପବିତ୍ର ଇଦ୍ ଉଲ୍ ଫିତର ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟର ସବୁ ମୁସଲମାନ ଭାଇ ବହେନମାନଙ୍କୁ ଶୁଭେଚ୍ଛାର ଅଭିନନ୍ଦନ ଜଣାଇଛନ୍। ଶାନ୍ତି ମୈତ୍ରୀ ଆର୍ ଆନନ୍ଦ ଉଲ୍ଲାସକେ ଇ ପରବଥି ସଭେ ସାମିଲ ହେବାର ସାଙ୍ଗେ ମୁସଲମାନ ଭାଇ ବହେନମାନେ ସର୍ବାଙ୍ଗୀନ ବିକାଶ ଲାଗି କାମ କରବାରକେ ରାଜ୍ୟପାଳ ତାଙ୍କର ବାର୍ତ୍ତାଥି ଆହ୍ୱାନ ଦେଇଛନ୍। ରାଷ୍ଟ୍ରୀୟ ଚୟନ ସଂସ୍ଥା ଏନ୍ଟିଏ ତରଫୁ ହେବାରକେ ଥିବା ନିଟ୍ ୟୁଜି ପରୀକ୍ଷାର୍ଥୀମାନଙ୍କର ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମଥି କେହନି ଭୁଲ୍ ଥିଲେ ସେମାନେ ସେଟାକେ ସଂଶୋଧନ କରିପାରିବେ ବୋଲି ଏନ୍ଟିଏ ତରଫୁ ସୂଚନା ଦିଆଯାଇଛି। ଆଜ୍ ଆର୍ ଆଇବା କାଲ୍ ତକ୍ ଏ ସୁଯୋଗ ଦିଆଯାଇପାରବା। ଆଧାର ବ୍ୟବହାରକାରୀମାନେ ଆଇବା 15 ତାରିଖ ତକ୍ ସେମାନଙ୍କର ଆପ୍ଲିକେସନ୍ଟି ଥିବା ତ୍ରୁଟିକେ ସଂଶୋଧନ କରିପାରିବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଜାତୀୟ ସ୍ୱେଚ୍ଛାସେବୀ ଯୋଜନା ଏନ୍ଏସ୍ଏସ୍ ସେଲ୍ ତରଫୁ 2023-24 ଶିକ୍ଷାବର୍ଷ ଲାଗି ରାଜ୍ୟ ଏନ୍ଏସ୍ଏସ୍ ପୁରସ୍କାର ଦିଆଯିବା। ହେଥିରେ 12 ଜଣ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ସହିତ 3 ଜଣ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଆର୍ 3 ଏନ୍ଏସ୍ଏସ୍ ୟୁନିଟ୍ ପୁରସ୍କୃତ ହେବେ। ରକ୍ତଦାନ ଶିବିର ଆର୍ ବୃକ୍ଷରୋପଣ ଲାଗି ଭିଲ୍ ଗୋଟିଏ ଲେଖା ୟୁନିଟ୍କେ ପୁରସ୍କୃତ କରାଯିବା। ଏହି ପୁରସ୍କାର ଲାଗି ଆଇବା ମେ 31 ତାରିଖ ତକ୍ ସ୍ୱେଚ୍ଛାସେବୀମାନେ ଆବେଦନ କରିପାରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏନ୍ଏସ୍ଏସ୍ ସେଲ୍ ତରଫୁ ସୂଚନା ଦିଆଯାଇଛି। ଜାତୀୟ ନିରାପଦ ମାତୃତ୍ୱ ଦିବସ ଏ ଅବସରରେ ସ୍ୱାସ୍ଥ୍ୟସେବା ସହିତ ଯୋଡ଼ି ହୋଇଥିବା ସରକାରୀ ଆର୍ ବେସରକାରୀ ଅନୁଷ୍ଠାନମାନେ ସଭାସମିତି ଜରିଏ ନିରାପଦ ମାତୃତ୍ୱକେ ନେଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍। ମା'ମାନଙ୍କର ଗର୍ଭଧାରଣରୁ ପ୍ରସବ ଆର୍ ତାର୍ ପରବର୍ତ୍ତୀ ଯତ୍ନ ଲାଗି ପରିବାର ଆର୍ ସାମାଜିକ ସ୍ତରଥି ସଚେତନ ସୃଷ୍ଟି କରବାରଟା ଆଜିର ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ସମ୍ବଲପୁର ସହରର ଅଇଁଠାପାଲିନ ଥିବା 33 KV ଫିଡର ଲାଇନ୍ର ଦେଖରେଖ କାମ ଆଇବା କାଲ ଶୁକ୍ରବାର ଦିନ କରାଯିବା ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫୁ ସୂଚନା ଦିଆଯାଇଛି। ହେଥିଲାଗି 12 ତାରିଖ ଶୁକ୍ରବାର ସକାଳ 7 ଦ୍ୱିପହର 2 ବଜେ ତକ୍ ସମ୍ବଲପୁର ସହରର ଅଇଁଠାପାଲି କାଇଁସିର ବଲବସପୁର ଭାଲୁପାଲି ବୁଢ଼ାରଜା ଫାଟକ ପୁଲିସ ଲାଇନ ଲକ୍ଷ୍ମୀଟକି ଚେରୁଆପଡ଼ା ସମଲେଇ ମନ୍ଦିର ଇଲାକା ବାଲିବନ୍ଧା ପଟନାୟକପଡ଼ା ମୁଦିପଡ଼ା ରେଲୱେ କଲୋନୀ ସରକାରୀ ବସ୍ଷ୍ଟାଣ୍ଡ ବଡ଼ବଜାର ଲକ୍ଷ୍ମୀଡୁଙ୍ଗରି ଦୁର୍ଗାପାଲି କାନିଜୁରୀ ରେମେଡ୍ ବରେଇପାଲି କ୍ଷେତ୍ରାଜପୁର ଆର୍ ହେତାର ଆଖପାଖର ଇଲାକାଥି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା ବୋଲି TPWODL ତରଫୁ କୁହାଯାଇଛି। ସମ୍ବଲପୁର ଜିଲ୍ଲାର ଜୁଜୁମୁରାନ ଗଲାକାଲ ଅଷ୍ଟଶମ୍ଭୁ ମହାମିଲନ ଯାତ୍ରା ହୋଇଯାଇଛି। ହେତି ଜୁଜୁମୁରାର କପିଳେଶ୍ୱର ବାବା ବଡ଼ମା ଲଧବଳେଶ୍ୱର ବାବା ଲେଫ୍ରିଖଣ୍ଡିର ସିଦ୍ଧେଶ୍ୱର ବାବା ଲିପିଣ୍ଡାର ଲିଙ୍ଗେଶ୍ୱର ବାବା କୁଆଖୋଲର କେଦାରେଶ୍ୱର ବାବା ସଗଜୁରୀର ଯୋଗେଶ୍ୱର ବାବା ଅଇଁଲାଝରଣର ବିମଳେଶ୍ୱର ବାବା ରେଢ଼ାଖୋଲର କାଶୀ ବିଶ୍ୱନାଥ ବାବାଙ୍କର ମହାମିଲନ କରାଯାଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭିଲ୍ ହୋଇଥିଲା। ଦେବଗଡ଼ ଜିଲ୍ଲାର ଆଇବା ନିର୍ବାଚନଥି ନିୟୋଜିତ ହେବାରକେ ଥିବା ପୁଲିସ୍ କର୍ମଚାରୀମାନଙ୍କର ପୋର୍ଟାଲ୍ ବେଲ୍ ଜରିଆଥି ଭୋଟ୍ ଦେବାର ବାବଦେ ଗୋଟିଏ ପ୍ରଶିକ୍ଷଣ ଶିବିର ଗଲାକାଲ ହୋଇଯାଇଛି। ହେତି ଜିଲ୍ଲାର ନିର୍ବାଚନ କାମଥି ନିୟୋଜିତ ହେବାରକେ ଥିବାର 545 ଜଣ ପୁଲିସ୍ କର୍ମଚାରୀଙ୍କୁ ପୋର୍ଟାଲ୍ ବେଲ୍ଥି ଭୋଟ୍ ଦେବାର ବାବଦେ ତାଲିମ ଦିଆଯାଇଥିଲା। ପାରମ୍ପରିକ ଜ୍ଞାନର ସଂରକ୍ଷଣ ଲାଗି ଶୈକ୍ଷିକ ସହଯୋଗ କରବାରକେ କୋରାପୁଟନ ଥିବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆର୍ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ର ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ପାରମ୍ପରିକ ଜ୍ଞାନକେ ବିଜ୍ଞାନ ଆର୍ କାରିଗରୀ ବିଦ୍ୟା ସାଙ୍ଗେ ଯୁଡ଼ବାର ଆର୍ ଆଦିବାସୀ ସଂସ୍କୃତି ଉପରେ ଖାସ୍ ଅଧ୍ୟୟନକେ ଜୋର୍ ଦିଆଯିବା। ଇତାର ସାଙ୍ଗେ ଜୈବ ବିବିଧତା ଭାବେ ଭିଲ୍ ଅଧ୍ୟୟନ କରାଯିବା। এছিনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে ৭:০২ থি জুহার।